ନମସ୍କାର, ମୁଁ ଟିକିନା ଜେନା, 21 ନମ୍ବର ୱାର୍ଡ ଜନତାନଗର ସାଲେଶ୍ୱରୀରୁ କହୁଛି। ବହୁତ ମାତ୍ରାରେ ମଶା ହଉଛନ୍ତି, ଆଉ ଆପଣ ଟିକେ ଦୟା କରିକି ମଶା ଧୂଆଁ ଛାଡ଼ନ୍ତୁ, ଆମେ ଖୁସି ହବୁ। ଆଉ ଆମ କମିଟିରେ ତା ସହିତ ବାତ୍ୟା ପାଇଁ କିଛି ଉପକାରିତା କରନ୍ତୁ।